ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଶାନ୍ତି ବିଲ୍କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି. ବିକଶିତ ଭାରତ ନିର୍ମାଣରେ ଦେଶର ଚାଷୀ ଏବଂ ଅନ୍ନଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ. ଆରାବଳୀ ପର୍ବତମାଳା ଅଞ୍ଚଳରେ ଖଣିଜ ଖନନ ଆଇନ ଆଧାରରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱଷ୍ଟ କଲେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ. ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ପାଳିତ ହେଉଛି ଜାତୀୟ ଗଣିତ ଦିବସ ଏବଂ ବିଶାଖାପାଟଣା ମହିଳା ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ 8 ୱିକେଟ୍ରେ ବିଜୟୀ. ପରିବର୍ତ୍ତିତ ଭାରତ ପାଇଁ ପରମାଣୁ ଶକ୍ତିର ନିରନ୍ତର ଉପଯୋଗ ତଥା ଉନ୍ନତ ପରମାଣୁ ଶକ୍ତି ଶାନ୍ତି ବିଲ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦନ ଲାଭ କରିଛି. ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଉଭୟ ସଦନରେ ପାରିତ ହୋଇଥିଲା. ପରମାଣୁ ଶକ୍ତି କ୍ଷେତ୍ର ସହିତ ଘରୋଇ ଉଦ୍ୟୋଗକୁ ସାମିଲ କରିବା ନେଇ ଏହି ବିଲ୍ରେ ବ୍ୟବସ୍ଥା ରହିଛି. ପରମାଣୁ ଶକ୍ତି ଆଇନ 1962 ଏବଂ ପରମାଣୁ ବିପଦ କ୍ଷେତ୍ରରେ ନାଗରିକଙ୍କ ଦାୟିତ୍ୱ 2010 ବଦଳରେ ଶାନ୍ତି ଆଇନ ଲାଗୁ ହେବ. ବେସାମରିକ ପରମାଣୁ କ୍ଷେତ୍ରର ଅଭିବୃଦ୍ଧିରେ ଏହା ସହାୟକ ହେବ. ଘରୋଇ କମ୍ପାନୀ ଏବଂ ମିଳିତ ଉଦ୍ୟୋଗଗୁଡ଼ିକ ସରକାରଙ୍କ ଅନୁମୋଦନ ଆଧାରରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ, ମାଲିକାନା, ପରିଚାଳନା ଆଦିରେ ସାମିଲ ହେବା ନେଇ ଏହି ବିଲ୍ରେ ବ୍ୟବସ୍ଥା ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିକଶିତ ଭାରତ ନିର୍ମାଣରେ ଦେଶର ଚାଷୀ ଏବଂ ଅନ୍ନଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସରକାର କୃଷକଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି. କୃଷକ ଅନୁକୂଳ ଯୋଜନାଗୁଡ଼ିକୁ ଅଧିକ ବ୍ୟାପକ କରାଯାଉଛି. ଆସାମର ଦିବ୍ରୁଗଡ଼ ନାମରୂପଠାରେ ଗତକାଲି ଆମୋନିଆ ୟୁରିଆ ସାର ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି.
यहाँ के अन्नदाताओं की बहुत बड़ी भूमिका है, इसलिए हमारी सरकार किसानों के हितों को सर्वोपरि रखते हुए दिन रात काम कर रही है. यहाँ आप सभी को किसान हितेशी योजनाओं का लाभ दिया जा रहा है. कृषि कल्याण की योजनाओं के बीच ये भी जरूरी है कि हमारे किसानों को खाद की निरंतर सप्लाई मिलती रहे. आने वाले समय में ये यूरिया कारखाना ये सुनिश्चित करेगा.
10,601 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସାର କାରଖାନାରୁ ବାର୍ଷିକ 12,70,000 ଟନ୍ ୟୁରିଆ ସାର ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି. 2030 ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ. ସାରର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ଥାନୀୟ ଭାବରେ ଉତ୍ପାଦନ ବୃଦ୍ଧି ପାଇବା ସହ ତ୍ୱରିତ ଯୋଗାଣକୁ ଆନୁଷଙ୍ଗିକ ଖର୍ଚ୍ଚ ହ୍ରାସ ପାଇବ. ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି ତଥା ଆତ୍ମନିଯୁକ୍ତି କ୍ଷେତ୍ର ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. କେନ୍ଦ୍ରର ପାମ୍ ତେଲ ମିଶନ ଉତ୍ତର ପୂର୍ବକୁ ଖାଦ୍ୟ ଉପଯୁକ୍ତ ତେଲରେ ସ୍ୱାବଲମ୍ବୀ କରିବା ସହିତ ଆଗାମୀ ଦିନରେ ଚାଷୀଙ୍କ ଆୟ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଆରାବଳୀ ପର୍ବତମାଳା ଅଞ୍ଚଳରେ କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ୱଷ୍ଟ କରିଛନ୍ତି. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରିତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି. ୟୁଟ୍ୟୁବ୍ରେ ଆରାବଳୀ ପର୍ବତରେ ଚାଲିଥିବା ବିତର୍କର ସ୍ୱଷ୍ଟୀକରଣ ଦେଇ ଶ୍ରୀ ଯାଦବ କହିଛନ୍ତି, ଆରାବଳୀ ପର୍ବତମାଳାର ସୀମା ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପିଛି. ଦେଶ ପାଇଁ ଏହା ଏକ ପ୍ରାକୃତିକ ଐତିହ୍ୟ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ଆରାବଳୀ ପର୍ବତମାଳାର ସୁରକ୍ଷା ଲାଗି ସମାନ ପରିଭାଷା ନିରୂପଣ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ରହିଛି. ସରକାର ଏ ଦିଗରେ ଏକ ସ୍ୱଷ୍ଟ ଏବଂ ବୈଜ୍ଞାନିକ ପରିଭାଷା ପ୍ରସ୍ତୁତ କରିଛନ୍ତି. ପାହାଡ଼ର ମୂଳ ଅର୍ଥାତ୍ ଭୂତଳ ଉତ୍ପତ୍ତିଠାରୁ 100 ମିଟର ଯାଏଁ ଖନନକୁ ବାରଣ କରାଯାଇଛି. ପର୍ବତମାଳାର ଦୁଇଟି ପାହାଡ଼ ମଧ୍ୟରେ ଦୂରତା 500 ମିଟର ରହିଛି ଏବଂ ଏହି ଅଞ୍ଚଳକୁ ସଂରକ୍ଷିତ ରଖିବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି. ଦିଲ୍ଲୀରେ ଥିବା ଆରାବଳୀର ସମସ୍ତ ଅଞ୍ଚଳରେ ଖଣିଜ ଉତ୍ତୋଳନକୁ ନିଷେଧ କରାଯାଇଛି. ପର୍ବତମାଳାର ସମୁଦାୟ 1,47,000 ବର୍ଗ କିଲୋମିଟର ମଧ୍ୟରୁ ମାତ୍ର 217 ବର୍ଗ କିଲୋମିଟର ଅର୍ଥାତ୍ 2% ଅଞ୍ଚଳରେ ଖଣିଜ ଉତ୍ତୋଳନ କରାଯାଇପାରିବ. ଏଥିପାଇଁ ରହିଥିବା ନିୟମାବଳୀର ଅନୁପାଳନକୁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରାବଳୀର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି. ଦାୟିତ୍ୱପୂର୍ଣ୍ଣ ବିକାଶ ସହିତ ସଂରକ୍ଷଣକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଆରାବଳୀ ପର୍ବତମାଳାକୁ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମବାର୍ଷିକୀ ସ୍କରଣ କରି ଆଜି ଦେଶବ୍ୟାପୀ ଜାତୀୟ ଗଣିତ ଦିବସ ପାଳନ କରାଯାଉଛି। ଗଣିତ କ୍ଷେତ୍ରରେ ରାମାନୁଜନଙ୍କ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ 2011 କେନ୍ଦ୍ର ସରକାର December 22 ଏହି ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। 2012 ଦେଶବ୍ୟାପୀ ଜାତୀୟ ଗଣିତ ବର୍ଷ ଭାବେ ପାଳନ କରାଯାଇଥିଲା। ଗାଣିତିକ ଶିକ୍ଷା ଏବଂ ଗବେଷଣାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୈନନ୍ଦିନ ଜୀବନରେ ଗଣିତର ଗୁରୁତ୍ୱକୁ ଉପଲବ୍ଧି କରିବା ଲକ୍ଷ୍ୟ ନେଇ ଏହି ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଗବେଷଣା ସଂସ୍ଥା ଏବଂ ଶିକ୍ଷାଗତ ପ୍ରତିଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାଂଲାଦେଶର ଇନ୍କିଲାବ ମଞ୍ଚର ମୁଖପାତ୍ର ସରିଫ୍ ଓସମାନ ବିନ୍ ହାଦିଙ୍କ ହତ୍ୟାର ମୁଖ୍ୟ ସନ୍ଦିଗ୍ଧ ଫୈଜଲ କରିମ୍ ମାସୁଦ ଦେଶ ଛାଡ଼ି ପଳାୟନ କରିଥିବା ନେଇ କୌଣସି ସ୍ୱଷ୍ଟ ସୂଚନା ନାହିଁ ବୋଲି ବାଂଲାଦେଶ ପୁଲିସ୍ କହିଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଖଣ୍ଡକର ରଫିକୁଲ ଇସ୍ଲାମ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଫୈଜଲକୁ ଧରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ହତ୍ୟା ସହିତ କୌଣସି ରାଜନୈତିକ ଦଳ ସାମିଲ ହେବା ନେଇ ତଥ୍ୟ ପୁଲିସ୍ ପାଖରେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମାନବାଧିକାର ସଂଗଠନ ଏଇନ୍ ଓ ସାଲିସ୍ କେନ୍ଦ୍ର ଏଏସ୍କେ ମୈମନ ସିଂର ଦୀପୁଚନ୍ଦ୍ର ଦାସ ଏବଂ ଲକ୍ଷ୍ମୀପୁରରେ ଜଣେ 7 ଝିଅର ଆକ୍ରମଣରେ ପୋଡ଼ି ହତ୍ୟାକୁ ଦୃଢ଼ ନିନ୍ଦା କରିଛନ୍ତି। ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିର ଅବନତି ଏବଂ ଦଣ୍ଡମୁକ୍ତ ସଂସ୍କୃତିକୁ ଏହା ପ୍ରତିଫଳନ କରୁଛି ବୋଲି ସେ କହିଛନ୍ତି। ହିନୁ ସମ୍ପ୍ରଦାୟର ଜଣେ ସଦସ୍ୟ ଦୀପୁଙ୍କୁ ଗତ 18 ଭାଲୁକା ଉପଜିଲ୍ଲାରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ରହିଛି। ପରେ ତାଙ୍କ ମୃତଦେହକୁ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା। କୌଣସି ନିର୍ଦ୍ଦିଷ୍ଟ ଧର୍ମ ବିଷୟରେ ଦୀପୁ ଅପମାନଜନକ ମନ୍ତବ୍ୟ ଦେଇଥିବା ନେଇ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ କହିଛି, ଦୀପୁ ସେଭଳି କୌଣସି ମନ୍ତବ୍ୟ ଦେଇଥିବାର ପ୍ରମାଣ ମିଳିନାହିଁ। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ ବାଂଲାଦେଶରେ ହୋଇଥିବା ସାମ୍ପ୍ରତିକ ହିଂସା ଏବଂ ଆକ୍ରମଣକୁ ବିଶ୍ୱବ୍ୟାପୀ ବିଭିନ୍ନ ସ୍ତରରେ ବ୍ୟାପକ ନିନ୍ଦା କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଉପଭୋକ୍ତା ଅଧିକାର ଏବଂ ଦାୟିତ୍ୱ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖରେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4444 2371 4811 2371 7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟପଥଠାରେ ଚାଲିଥିବା ଦିବ୍ୟକଳା ମେଳାର 28 ସଂସ୍କରଣ ଉଦ୍ଯାପିତ ହୋଇଛି। 9 ଏହି ମେଳାରେ ସମଗ୍ର ଦେଶରୁ ଦିବ୍ୟାଙ୍ଗଜନଙ୍କ ସୃଜନଶୀଳତା, ନିରନ୍ତରତା ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳାରେ 20 ରାଜ୍ୟର 100 ଅଧିକ ଦିବ୍ୟାଙ୍ଗ କାରିଗର ଏବଂ ଉଦ୍ୟୋଗୀ ଯୋଗ ଦେଇଥିଲେ। ଗତକାଲିର ଉଦ୍ଯାପନୀ ସମାରୋହରେ ଦିବ୍ୟାଙ୍ଗ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭାରତ ଶ୍ରୀଲଙ୍କା ମହିଳା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବିଶାଖାପଟ୍ଟନମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 8 ପରାସ୍ତ କରିଛି। ଭାରତ ଟସ୍ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଶ୍ରୀଲଙ୍କା 6 ବିନିମୟରେ 121 ରନ୍ ସଂଗ୍ରହ କରିଥିଲା। 122 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 14 ବଲ୍ରେ 2 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗିଜ୍ 44 ବଲ୍ରୁ 69 ରନ୍ର ପାଳି ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଖେଳୁଥିବା ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ବିଶାଖାପଟ୍ଟନମ୍ଠାରେ ଖେଳାଯିବ। ଅନ୍ୟ 3 ମ୍ୟାଚ୍ ଥିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଶାନ୍ତି ବିଲ୍କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ବିକଶିତ ଭାରତ ନିର୍ମାଣରେ ଦେଶର ଚାଷୀ ଏବଂ ଅନ୍ନଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଆରାବଳୀ ପର୍ବତମାଳା ଅଞ୍ଚଳରେ ଖଣିଜ ଖନନ ଆଇନ ଆଧାରରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱଷ୍ଟ କଲେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ। ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ପାଳିତ ହେଉଛି ଜାତୀୟ ଗଣିତ ଦିବସ। ଏବଂ ବିଶାଖାପାଟଣା ମହିଳା T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ 8 ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।